ମଧୁପଦା ମଧୁ ପ୍ରଧାନ ବ୍ଲକ ଦାରିଙ୍ଗବାଡ଼ି ଆଣିଲେ ତୋର ତାନି ରହି ଆଣିଲେ ପର୍ଯ୍ୟଟନ ବିଷୟରେ ସ୍ପେଶାଲି କହି ଆଣିଲେ ପର୍ଯ୍ୟଟା ପର୍ଯ୍ୟଟନ ମୁଖ୍ୟତଃ ସରୁତାନି ରହି ଆମେ ବାଡ଼ାଇ ଆଣିଲୁ ପର୍ଯ୍ୟଟନ ଲୋକ ପାଞ୍ଚ ଦୁଃଖ ନାମ ସେ ଆମ ଏଇ ପର୍ଯ୍ୟଟନ ବିନ୍ଧା ସେଟା ଫଳ ପାଞ୍ଚ ନାମ ପର୍ଯ୍ୟଟକା ସେ ଆଉଟା କିଣିବା ଆମେ ଟୁକୁନା ତ ଏଇ ପର୍ଯ୍ୟଟନ କିଣିବା ଦ୍ୱାରା ମାଇ ଶରୀର ରୋଗ ମୁଁ ତ ତିନିବା ଦ୍ୱାରା ରୋଗ ତିନିବା ଦ୍ୱାରା ମୁଁ ଏଇ ରୋଗ ପ୍ରତିରୋଧକ ଶକ୍ତି ମାନିବା ଆଗା ଆମ ଏଇ ପର୍ଯ୍ୟଟନ ଆମର ପିତା ଦିନରେ ଗାଁ ପିତା ଆମ ପିତା ଜିନିଷ କିଛି ଏକା ଶରୀର ବହୁତ ଭଲ ରହିବ ଆମ ଜାଣିବା ଆଗା ଆମେ ଏଇ ପଦ୍ଧତି ଆମ କୃଷ ଆକାର ଆମ ତିନି ଜାନ କାଟି ଆମ ରହି ଆଣିଲାମୁ ଧନ୍ୟବାଦ।